ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟପାଳଙ୍କର ଅଭିଭାଷଣନୁ ମୂଲ ହେଲା ବିଧାନସଭାର ବଜେଟ୍ ଅଧିବେଶନ। ଓଡ଼ିଶାକେ 2036 ମସିହା ତକ 500 ବିଲିୟନ୍ ଡଲାରର ଅର୍ଥନୀତି ବନାବାର ରହିଛି ଲକ୍ଷ୍ୟ କହିଲେ ରାଜ୍ୟପାଳ। ଦିବଂଗତ ସଦସ୍ୟଙ୍କ ସ୍କୃତିଥି ଶୋକ ପ୍ରସ୍ତାବ ଉତ୍ରୁ ମୁଲତବୀ ହେଲା ଗୃହ। ଲୋକସଭାନ ଆଗତ ହେଲା ଆୟକର ବିଲ୍ 2025 ଆଉର୍ ଜଳବାୟୁ ପରିବର୍ତ୍ତନ ଦିଗେ ରେଡିଓର ଭୂମିକା ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ବିଶ୍ୱ ରେଡିଓ ଦିବସ। ଏଥର ପୂରା ଖବର। 17 ନମ୍ବର ବିଧାନସଭାର 3 ନମ୍ବର ଆର୍ ବଜେଟ୍ ଅଧିବେଶନ ଆଜିଠାନୁ ମୂଲ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ବିଧାନସଭା ଅଧିବେଶନ ମୂଲ ହେଉନସାର ଅଭିଭାଷଣ ରଖିକରି କହିଛନ୍, 2024 ମସିହା ଓଡ଼ିଶା ଲାଗି ଗୋଟିଏ ଐତିହାସିକ ବଛର ଥିଲା। ରାଜ୍ୟବାସୀଙ୍କର ସାମଗ୍ରିକ ବିକାଶ ଆର୍ ସବୁ ବର୍ଗ ଲୋକଙ୍କୁ ବରକସ କରବାର ଦିଗେ ସରକାରଙ୍କ ପ୍ରତିବଦ୍ଧତା ଉପରେ ରାଜ୍ୟପାଳ କହିଛନ୍। ଭିନ୍ ଭିନ୍ କ୍ଷେତ୍ରଥି ସରକାର ନେଇଥିବା କାର୍ଯ୍ୟକ୍ରମ ବାଦେ ରାଜ୍ୟପାଳ କହିଛନ୍, 2036 ମସିହା ତକ 500 ବିଲିୟନ୍ ଡଲାର ଅର୍ଥନୀତିର ସହିତ ସମୃଦ୍ଧ ଓଡ଼ିଶା ଗଠନ ଲାଗି ଲକ୍ଷ୍ୟ ରଖାଯାଇଛି। ଆଇବା 5 ବଛର ଭିତରେ 1.5 ଲାଖ ପଦବୀ ପୂରଣ କରାଯିବା, ସେଥିର୍ ଭିତରୁ ପହିଲା 2 ବଛର ଭିତରେ 65,000 ପଦବୀ ପୂରଣ କରାଯିବା। କଳା, ଭାଷା, ସାହିତ୍ୟ, ସଂସ୍କୃତି ଆର୍ ପରମ୍ପରାର ସୁରକ୍ଷା ଉନ୍ନତି ଲାଗି ସରକାର ସବୁନୁ ଯହ ପ୍ରାଥମିକତା ଦେଉଛନ୍ ବୋଲି ସେ କହିଛନ୍। ଇ ଆର୍ଥିକ ବଛରେ 400 ଅଏତକା ଷ୍ଟାର୍ଟଅପ୍ କେ ଆର୍ଥିକ ଆର୍ ଭିନ୍ ଭିନ୍ ସାହାଯ୍ୟ ଦିଆଯାଇଛି। ଆଇବା 2 ବଛର ଭିତରେ ବୟନ ଶିଳ୍ପ କ୍ଷେତ୍ରଥି 50,000 ନିଯୁକ୍ତି ଆର୍ 5 ବଛର ଭିତରେ ଆଇଟି ଆଉ ଆଇଇଟିଇଏସ୍ କ୍ଷେତ୍ରନ 50,000 ନିଯୁକ୍ତିର ସୁଯୋଗ ସୃଷ୍ଟି କରବାର୍ ଲାଗି ସରକାର ପଦକ୍ଷେପ ନେଉଛନ୍ ବୋଲି ରାଜ୍ୟପାଳ କହିଛନ୍। ଓଡ଼ିଆ ଅସ୍ମିତା କ୍ଷେତ୍ରଥି 200 କୋଟି ଟଙ୍କାର କର୍ପସ୍ ପାଣ୍ଠି ଗଠନ କରାଯାଇଛି। ବାଲିଯାତ୍ରା ଆର୍ ଧନୁଯାତ୍ରାକେ ବିଶ୍ୱ ଐତିହ୍ୟ ପରବ ଭାବେ ସରକାର ଘୋଷଣା କରିଛନ୍। ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନା ଅଧୀନଥି ରାଜ୍ୟର ଭିନ୍ ଭିନ୍ ସହରେ 400 ଇ ବସ୍ ଚଳାଚଳ ଲାଗି ପଦକ୍ଷେପ ନିଆଯାଇଛି। ଗ୍ରାମାଞ୍ଚଳର ଭିତ୍ତିଭୂମିକେ ନଜରଥି ରଖିକରି ଇ ବଛର 1,439 କିଲୋମିଟର ରାସ୍ତା ନିର୍ମାଣ ସରିଛି। ଆଡ଼ିବନ୍ଧ ଯୋଜନାଥି 209 ଚେକ୍ଡ୍ୟାମ୍ ତିଆର କାମ ଚାଲିଛି। ନାରୀ ସଶକ୍ତିକରଣ ଦିଗେ ସରକାର ଭିନ୍ ଭିନ୍ ଯୋଜନା ଲାଗୁ କରୁଛନ୍ ବୋଲି ରାଜ୍ୟପାଳ କହିବାର ସହିତ ସୁଭଦ୍ରା ଯୋଜନାର ସଫଳତା ବାବଦଥି ବିଲ୍ କହିଛନ୍। ଅନୁସୂଚୀ ଜନଜାତିଙ୍କ କଲ୍ୟାଣ ଲାଗି କେନ୍ଦ୍ରୀୟ ଯୋଜନା ଧରତୀ ଆବା ଜନଜାତି ଗ୍ରାମ ଉନ୍ନତ ଅଭିଯାନକେ କାର୍ଯ୍ୟକାରୀ କରାଯାଇଛି। 27 ଜିଲ୍ଲାର 7,667 ଆଦିବାସୀ ଗାଁ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା ଆର୍ ଜୀବିକା ବୃଦ୍ଧି ଉପରେ ଇ ଅଭିଯାନଟି ଗୁରୁତ୍ୱ ଦିଆଯାଇଛି ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳଙ୍କର ଅଭିଭାଷଣ ଉତ୍ରୁ ଗୃହର ନେତା ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଆଘର ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆର୍ ବିଧାନସଭାର ଆଘର ଦିବଂଗତ ସଦସ୍ୟ ବିଜୟ ମହାନ୍ତି ଆର୍ ସଦନ ନାୟକଙ୍କର ଉଦ୍ଦେଶ୍ୟଥି ଶୋକ ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବକେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ସିପିଆଇଏମ୍ ନେତା ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଦେଇକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାର୍ ଉତ୍ରୁ ଗୃହନ ଗୋଟେ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଗୃହ କାର୍ଯ୍ୟକେ ବାଚସ୍ପତି ସୁରମା ପାଢ଼ୀ ଆଇବାକାଲି ତକ ମୁଲତବୀ ଘୋଷଣା କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାନ ଆୟକର ବିଲ୍ 2025 ଆଗତ କରିଛନ୍। ଇ ବିଲ୍ ଦେଶର ଆୟକର ବାବଦ ଆଇନକେ ଏକୀକୃତ କରିକରି ସଂଶୋଧନ କରବା। ବିଲ୍ ଆଗତ କରିକରି ଅର୍ଥମନ୍ତ୍ରୀ କହିଛନ୍, ଇହାଦେ ଚାଲିଥିବା ଆୟକର ଆଇନଠାନୁ ଇ ନୂଆ ବିଲ୍ଥି ବହୁତ କମ୍ ଅନୁଚ୍ଛେଦ ଆଉ ଅଧ୍ୟାୟ ରହିଛି। ସାଧାରଣ ଲୋକଙ୍କ ଲାଗି ଇଟା ବହୁତ ସହଜ ହେବା। ଲୋକସଭାନୁ ଆଗତ ହେବାର ଉତ୍ରୁ ବିଲ୍ ସଂସଦର ଚୟନ କମିଟିକେ ଯାଞ୍ଚ ଲାଗି ଯିବା ଆଉ କମିଟି ଆଇବା ଅଧିବେଶନର ପହିଲା ଦିନେ ରିପୋର୍ଟ ଦେବା ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି। ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆଠାରେ ଆଇବା କାଲିଠାନୁ ରାଜ୍ୟସ୍ତରୀୟ ମତ୍ସ୍ୟ ପ୍ରାଣୀ ସମାବେଶ ହେବା। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସୂଚନା ଅନୁସାରେ 16 ତାରିଖ ତକ ହେବାରକେ ଥିବା ସମାବେଶଟି ରାଜ୍ୟର ଫି ବ୍ଲକ୍ନୁ 26 ଜଣ ଲେଖା ଚାଷୀ ଯୋଗଦେବେ। ଫି ଉପଖଣ୍ଡନୁ 4 ଜଣ ଲେଖା ପ୍ରାଣୀପାଳକ ଆର୍ ମତ୍ସ୍ୟଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା। ଏ ଅବସରରେ ମନ୍ତ୍ରୀ ପଚାରନ୍ତୁ କାର୍ଯ୍ୟକ୍ରମଟି ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସିଧାସଳଖ ଚାଷୀମାନଙ୍କର ଭିନ୍ ଭିନ୍ ପ୍ରଶ୍ନର ଉତ୍ତର ରଖବେ। ସେନ୍ତା ଭିନ୍ ଭିନ୍ ରାଇଜୁ ମଇଁଷି ଗାଏ ଆର୍ କୁକୁରମାନଙ୍କ ପ୍ରଦର୍ଶନୀ ହେବା। ଇ ବଛର ସମାବେଶର ବିଷୟବସ୍ତୁ ହେଉଛି ମତ୍ସ୍ୟ ଓ ପ୍ରାଣୀପାଳନ, ଜୀବନ ଜୀବିକା, ଜୈବ ସନ୍ତୁଳନ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରେଡିଓ ସୂଚନା, ଶିକ୍ଷା ଆଉ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଭାବେ ନୂଆ ରୂପେ ଲୋକଙ୍କର ମନ ଜିତୁଛି। ସବୁନୁ ବଡ଼ ଗଣମାଧ୍ୟମ ହିସାବରେ ଆଇଜଭିଲ୍ ସାରା ପୃଥିବୀର ରେଡିଓର ଲୋକପ୍ରିୟତା ରହିଛି। ସମାଜର ବିକାଶ ରେଡିଓର ଭୂମିକାକେ ସୋର କରବାର ଲାଗି ଫି ବଛର ଆଜିର ଦିନକେ ବିଶ୍ୱ ରେଡିଓ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ୟୁନେସ୍କୋ ସଂସ୍ଥା ତରଫୁ 2012 ଫି ବଛର ଫେବୃୟାରୀ 13 ତାରିଖ ବିଶ୍ୱ ରେଡିଓ ଦିବସ ଭାବେ ପାଳନ କରାଯାଉଛି। ଏ ବର୍ଷ ରେଡିଓ ଦିବସର ବାର୍ତ୍ତା ହେଉଛି ରେଡିଓ ଆର୍ ଜଳବାୟୁ ପରିବର୍ତ୍ତନ। ଜଳବାୟୁର ସୁରକ୍ଷା ଦିଗେ ରେଡିଓ ଆର୍ ତାର ସାମ୍ବାଦିକମାନଙ୍କର ଅବଦାନକେ ତହକାବାର ଲାଗି ଏ ବର୍ଷର ବାର୍ତ୍ତା ସମର୍ପିତ। ବିଶ୍ୱ ରେଡିଓ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇକରି କହିଛନ୍, ନିଜର ସଙ୍ଗେ ଯୋଡ଼ିକରି ଭିନ୍ ଭିନ୍ ବିଷୟଥି ସୂଚନା ଦେଇକରି ଆର୍ ଲୋକକୁ ତହକେଇକରି ରେଡିଓ ଆଜ୍ ବହୁତ ଲୋକଙ୍କର ଜୀବନରେଖା ହୋଇପାରିଛି। ଖବର ଆର୍ ସଂସ୍କୃତିଠାନୁ ମୂଲ କରିକରି ସଙ୍ଗୀତ ଆର୍ କଥାନି କହିବାର ତକ୍ ଇଟା ଗୋଟେ ଶକ୍ତିଶାଳୀ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ସୂଚନା ପ୍ରଦାନ ଆର୍ ଯୋଗାଯୋଗକେ ବରକସ କରିକରି ରେଡିଓର ଶକ୍ତି ଉପରେ ସଚେତନ କରବାରକେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଏ ଅବସରରେ ବାର୍ତ୍ତା ଦେଇଛନ୍। ଏ ବଛରର ବାର୍ତ୍ତା ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଚାର ପ୍ରସାର କରବାର ଲାଗି ରାଜ୍ୟପାଳ ଆହ୍ୱାନ ଦେଇଛନ୍। ରେଡିଓ ଦିବସ ଅବସରରେ ଭୁବନେଶ୍ୱର, ବରଗଡ଼ ସହିତ ରାଜ୍ୟର ଆଉ କେତେଟା ଜାଗାନ ଆଜି ସ୍ୱତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଛି। ଭୁବନେଶ୍ୱର ଭଞ୍ଜକଳା ମଣ୍ଡପଠାରେ ଅନ୍ତର୍ଜାତୀୟ ଆଉଟ୍ରିଚ୍ ରେଡିଓ ମେଲାର ଆୟୋଜନ କରାଯାଇଛି। ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ କୁମାର ସେହଗଲ କହିଛନ୍, ଦେଶର ସାଂସ୍କୃତିକ ଆର୍ ଆର୍ଥିକ ବିକାଶ କ୍ଷେତ୍ରରେ ରେଡିଓର ବହୁତ ବଡ଼ ଭୂମିକା ରହିଛି। ଆକାଶବାଣୀ ପୃଥିବୀର ସବୁନୁ ବଡ଼ ରେଡିଓ ସଞ୍ଚାର ମାଧ୍ୟମ ହୋଇକରି ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତାକେ ଶ୍ରୋତାମାନଙ୍କର ପାଖେ ପହଞ୍ଚାସି ବୋଲି ଶ୍ରୀ ସେହଗଲ କହିଛନ୍। ଆକାଶବାଣୀ ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର କହିଛନ୍, ଦେଶର ଭିତ୍ରିଆ ଇଲାକା ନଭିଲ୍ ରେଡିଓ ଜରିଏ ଲୋକମାନଙ୍କର ପାଖେ ଠିକ୍ ସମୟଥି ସୂଚନା ପହଞ୍ଚପାରୁଛି। ଏ ଅବସରରେ ନୂଆଦିଲ୍ଲୀଠାରେ ହୋଇଥିବା ରେଡିଓ ମହୋତ୍ସବ 2025 ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ ଉଦ୍ଘାଟନ କରିଛନ୍। ଆକାଶବାଣୀ ସମ୍ବଲପୁରର ଆଘର କେନ୍ଦ୍ର ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ବିଶ୍ୱ ରେଡିଓ ଦିବସ ଅବସରରେ କହିଛନ୍,
ରେଡିଓ ହିଁ କେବଳ ଏକମାତ୍ର ମାଧ୍ୟମ ଯିଏ ପ୍ରାକୃତିକ ସନ୍ତୁଳନ ରକ୍ଷା କରି ମାନବ ସମାଜ ପାଇଁ ବିପଦ ସୃଷ୍ଟିକାରୀ ଜଳବାୟୁ ପରିବର୍ତ୍ତନକୁ ରୋକିବା କ୍ଷେତ୍ରରେ କାର୍ଯ୍ୟ କରିଆସୁଛି, ସେ ସମ୍ପର୍କରେ ଶିକ୍ଷାର ବହୁଳ ପ୍ରସାରଣ କରିଆସୁଛି। ଶ୍ରୋତାମାନଙ୍କର ଭାବପ୍ରବଣ ଆକାଂକ୍ଷା ତଥା ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆସିଛି ରେଡିଓ। ସେଇଥିପାଇଁ ଆକାଶବାଣୀରୁ ଅନ୍ୟାନ୍ୟ ଭାଷା ସହିତ ସମ୍ବଲପୁରୀ ଭାଷାରେ ମଧ୍ୟ ଖବର ପ୍ରସାରଣର ବ୍ୟବସ୍ଥା କରାଯାଇଛି, ଯାହାକି ସଫଳତାର ସହିତ ତାର କାର୍ଯ୍ୟ ନିର୍ବାହ କରିଚାଲିଛି ଆଉ ଶ୍ରୋତାମାନଙ୍କର ମନରେ ଆପଣାପଣିଆ ବା ଆତ୍ମୀୟତାର ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
ରେଡିଓ ଦିବସ ଅବସରରେ ବରଗଡ଼ର ଶ୍ରୋତା ସଂଘର୍ଷ ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ କହିଛନ୍,
ମୋ ନାଁ କୃଷ୍ଣଚନ୍ଦ୍ର ପ୍ରଧାନ, ବରଗଡ଼ ଡିଷ୍ଟ୍ରିକ୍ଟ ଆକାଶବାଣୀ ଶ୍ରୋତା ସଂଘର ସଭାପତି। ଆକାଶବାଣୀ ଶ୍ରୋତା ସଂଘଟା 1994 ଆରମ୍ଭ ହୋଇଛି। ବର୍ତ୍ତମାନ ଟେକ୍ନୋଲୋଜି ବହୁତ ଇମ୍ପ୍ରୁଭ୍ କରିଛି, ତଥାପି ଗୋଟେ ଗୋଟେ ଜାଗା ଅଛି, ରେଡିଓ ମାଧ୍ୟମରେ ହିଁ ସେମାନେ ବହୁତ କିଛି ସୂଚନା ପାଉଛନ୍। ଆଉ ରେଡିଓଟା ଏଣ୍ଟରଟେନମେଣ୍ଟ, ଆଞ୍ଚଳିକ କଳା ସଂସ୍କୃତି ଆଉ କୃଷକମାନଙ୍କର ଲାଗି ବହୁତ ଉପକାର ଏଥିରେ ପାଉଛନ୍। ଯୁବପିଢ଼ି ଲାଗି ମୁଁ କହିଲି ରେଡିଓ ସେମାନେ ଶୁଣୁ, ରେଡିଓରେ ବହୁତ କିଛି ଜାଣିପାରିବେ।
ପଶ୍ଚିମ ଓଡ଼ିଶାର 4 ରେଲ ପ୍ରକଳ୍ପର ଚୂଡ଼ାନ୍ତ ଲୋକେସନ୍ ସର୍ଭେ ଲାଗି ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭାର ରେଳମନ୍ତ୍ରୀଙ୍କର ଆଗେ ପ୍ରସ୍ତାବ ରଖିଛନ୍। କଲାହାଣ୍ଡିର ଭବାନୀପାଟଣାଠାରୁ କେସିଙ୍ଗାକେ 35 କିଲୋମିଟର ବିଦ୍ୟୁତକରଣ, ସମ୍ବଲପୁରଠାରୁ ସୋନପୁରକେ 77 କିଲୋମିଟର ରେଳ ଲାଇନ୍ ତିଆରି କରବାର ପ୍ରସ୍ତାବ ଦେଇଛନ୍। ସେନ୍ତା କଣ୍ଟାବାଞ୍ଜିଠାରୁ କୋକ୍ସରା ଭାୟା ରାଜଖରିଆରକେ 115 କିଲୋମିଟର ଏଫ୍ଏଲ୍ଏସ୍ ଲାଗି, ଆଉ ଲାଞ୍ଚିଗଡ଼ ରୋଡ୍ଠାରୁ ଫୁଲବାଣୀ ଭାୟା ମଦନପୁର ରାମପୁର ବାଲିଗୁଡ଼ାକେ ରେଳ ଲାଇନ୍ ତିଆରି କରବାରକେ ସାଂସଦ ପ୍ରସ୍ତାବ ଦେଇଛନ୍। ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟଠାରେ ସହରାଞ୍ଚଳ ସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ରାଣୀ ମିଶ୍ର, ମହାନଗର ନିଗମ କାର୍ଯ୍ୟାଳୟ ତରଫୁ ସ୍ୱାସ୍ଥ୍ୟ ଅଧିକାରୀ ମହେନ୍ଦ୍ର ନନ୍ଦଙ୍କ ସହିତ ବହୁତ ସିଆନ୍ ସୁଜନ ଉପସ୍ଥିତ ଥିଲେ। ଏ ଅବସରରେ ସହରାଞ୍ଚଳ ସ୍ୱାସ୍ଥ୍ୟ ସେବାଥି ମହିଳା ଆରୋଗ୍ୟ ସମିତିର ଭୂମିକା ବାବଦେ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲା ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାନ ଜାନୁଆରୀ ମାସେ ଧାରିଥିବା ଭୂ ରାଜସ୍ୱ, ରୟାଲ୍ଟି, ଜଳକର ଆର୍ ଭିନ୍ ଭିନ୍ ରାଜସ୍ୱ ସମୟ ଅନୁସାରେ ଆଦାୟ କରବାରକେ ବୈଠକନ ଆଲୋଚନା ହୋଇଥିଲା। ବେଆଇନ ଲିଙ୍ଗ ନିରୂପଣକେ ରୁକବାର ଲାଗି ବୌଦ୍ଧ ଜିଲ୍ଲା ଉପଦେଷ୍ଟା କମିଟିର ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ଆଘନୁ ହୋଇଥିବା ଗୋଟିଏ ସର୍ବେକ୍ଷଣ ପିଲାମାନଙ୍କର ତୁଳନାଥି ଟୁକେଲ ଛୁଆଙ୍କର ସଂଖ୍ୟା କମ୍ବାର୍ଥି ଲାଗିଛି। ଇତାର କାରଣ ବାବଦେ ଅନୁଧ୍ୟାନ କରିକି ରିପୋର୍ଟ ଦେବାରକେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶେଷେ ମୁଖିଆ ଖବର ଫେରଖେ ରାଜ୍ୟପାଳଙ୍କର ଅଭିଭାଷଣନୁ ମୂଲ ହେଲା ବିଧାନସଭାର ବଜେଟ୍ ଅଧିବେଶନ। ଓଡ଼ିଶାକେ 2036 ମସିହା ତକ $500 ବିଲିୟନ ଅର୍ଥନୀତି ବନାବାର ରହିଛି ଲକ୍ଷ୍ୟ କହିଲେ ରାଜ୍ୟପାଳ। ଦିବଂଗତ ସଦସ୍ୟଙ୍କ ସ୍କୃତିଥି ଶୋକ ପ୍ରସ୍ତାବ ଆଗତ ଉତ୍ରୁ ମୁଲତବୀ ହେଲା ଗୃହ। ଲୋକସଭାନ ଆଗତ ହେଲା ଆୟକର ବିଲ୍ 2025 ଆଉ ଜଳବାୟୁ ପରିବର୍ତ୍ତନ ଦିଗେ ରେଡିଓର ଭୂମିକା ବାର୍ତ୍ତା ନେଇକରି ଆଜ ପାଳନ ହେଉଛେ ବିଶ୍ୱ ରେଡିଓ ଦିବସ। ଆଜି ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।